ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱରନ ଲୋକମାନଙ୍କର ଭିନ୍ ଭିନ୍ ଅଭିଯୋଗର କଲେ ଶୁଣାଣି। ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକର ଦୁଇଦିନିଆ ସମ୍ମିଳନୀ ହେଲା ମୂଲ। ଯୋଗ ଦେଲେ ଓଡ଼ିଶା ବିଧାନସଭାର ବାଚସ୍କତି ସୁରମା ପାଢ଼ୀ। ଏବା କେତେଦିନ ଭିତରେ ପିଆଜର ଦାମ କମ୍ବା କହିଲେ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗର ସଚିବ। ଆଉ ଏବା 24 ଘଣ୍ଟା ଭିତରେ କଳାହାଣ୍ଡି ସହିତ 19ଟା ଜିଲ୍ଲାନ ଜବର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରର 5 ନମ୍ଘର ୟୁନିଟ୍ର ସରକାରୀ ବାସଭବନର ଲୋକମାନଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଛନ୍। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରବିନାରାୟଣ ନାୟକ, ସମ୍ପଦ ସ୍ୱାଇଁଆର, ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଲୋକମାନଙ୍କର ଅଭିଯୋଗ ଶୁଣିଛନ୍। ଅନ୍ଲାଇନ୍ ପଞ୍ଜୀକରଣ କରିଥିବାର ହଜାରେ ଲୋକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟବାର ଲାଗି ଅନୁମତି ମିଳିଥିଲା। ହେଲେ ଯେଉଁମାନେ ପଞ୍ଜୀକରଣ ନାଇଁ କରିକରି ଅଭିଯୋଗ କରବାରକେ ଆସିଥିଲେ ସେମାନଙ୍କର ଲାଗି ଭିଲ୍ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଅଣପଞ୍ଜୀକୃତ କାଉଣ୍ଟର ଖୋଲାଯାଇକରି ସେମାନଙ୍କର ଅଭିଯୋଗ ପଞ୍ଜୀକୃତ କରାଯାଇଥିଲା। ଆଗର ହପ୍ତାମାନଙ୍କେ ହେବାରକେ ଥିବାର ଶୁଣାଣି ଥି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ନିଜର ଅଭିଯୋଗ ଜଣାଇପାରିବେ। ଭରତପୁର ଥାନା ଘଟଣାରେ ବିଚାର ବିଭାଗ ତଦନ୍ତ ନିର୍ଦ୍ଦେଶ ବାବଦେ ଗୃହ ବିଭାଗ ତରଫ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯିବ ବୋଲି ବିଜ୍ଞପ୍ତି କୁହାଯାଇଛି। ଘଟଣାର ସବୁ ଅଭିଯୋଗକେ ବିଚାରକେ ନେଇକରି ତଦନ୍ତ କରବାରକେ ସୁପାରିଶ କରାଯାଇଛି। ଭବିଷ୍ୟତ ଯେନ୍ତା ଏଣ୍ଟା ଘଟଣା ନାଇଁ ଘଟେ ସେଥିଲାଗି ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ବାବଦେ ପରାମର୍ଶ ମଗାଯାଇଛି। ଇନ ଜନେ ଦିଆଯାଇପାରେ ଯେ ଭରତପୁର ଥାନା ଘଟଣା ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସଭା ଭବନଠି ଗଲାକାଲ ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଆଲୋଚନା କରିକରି ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ। ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ଘଟଣାର ତଦନ୍ତ କରିକରି 60 ଦିନ ଭିତରେ ରିପୋର୍ଟ ଦେବାର ସହିତ ହାଇକୋର୍ଟଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ରାଇମ୍ବ୍ରାଞ୍ଚ ତଦନ୍ତକେ ଜଲ୍ଦି କରବାର ଲାଗି ହାଇକୋର୍ଟକୁ ବି ଅନୁରୋଧ କରାଯାଇଥିଲା। ଇଥିର୍ ଭିତରେ ଏହି ଘଟଣାରେ ସାମିଲ ଥିବାର ଅଭିଯୋଗ ଥି ଭରତପୁର ଥାନାର ଭାରପ୍ରାପ୍ତ ଅଧିକାରୀ ସହିତ 5 ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ସିପିଏ ଭାରତୀୟ ଆଞ୍ଚଳିକର ଦୁଇଦିନିଆ 10 ନମ୍ଘର ସମ୍ମିଳନୀ ଆଜିଠାନୁ ନୂଆଦିଲ୍ଲୀର ମୂଲ ହୋଇଛି। ସମ୍ମିଳନୀର ବିଷୟ ହେଉଛି ନିରନ୍ତର ଆର୍ ଅନ୍ତର୍ଭୁକ୍ତ ବିକାଶ ହାସଲ ଥି ବିଧାନ ପରିଷଦର ଭୂମିକା। ସମ୍ମିଳନୀ ଲୋକସଭା ବାଚସ୍କତି ଓମ୍ ବିର୍ଲା ଅଧ୍ୟକ୍ଷତା କରିକରି ଦେଶର ବିଧାନସଭାମାନଙ୍କେ ଅତକା ବରକସ କରବାର ଉପରେ ଜୋର୍ ଦେଇଛନ୍। ସେ କହିଛନ୍ ଯେ ଏଛାନ୍ ପ୍ରଯୁକ୍ତି ବିଦ୍ୟା ଓ ଯୋଗାଯୋଗ ଲୋକର ଜୀବନଶୈଳୀର ଗୋଟିଏ ଅଂଶ ହୋଇଛି। ସବେ ମିଶିକରି ବିଧାନସଭା ଓ ବିଧାନ ପରିଷଦକେ ଗୋଟିଏ ନୂଆ ରୂପ ଦେବା, ଯେନ୍ଟାକି ବିକାଶର ଲାଭ ନାଇଁ ପାଇପାରୁଥିବା ଲୋକକୁ ବିକାଶର ମୁଖ୍ୟ ସ୍ରୋତକେ ଆଣବାରକେ ସାହାଯ୍ୟ କରବା ବୋଲି ଶ୍ରୀ ବିର୍ଲା ଆଶ କରିଛନ୍। ବାଚସ୍ପତି ସୁରମା ପାଢ଼ୀଙ୍କ ସହିତ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଆଉ ବିଧାନସଭାର ସଚିବ ଯୋଗ ଦେଇଛନ୍। ସେନ୍ତା ଭିନ୍ ଭିନ୍ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 46 ଜଣ ପ୍ରିଜାଇଡିଂ ଅଫିସର, 4 ଜଣ ଅଧ୍ୟକ୍ଷ, 25 ଜଣ ବାଚସ୍କତି, 3 ଜଣ ଉପାଧ୍ୟକ୍ଷ, 14 ଜଣ ଉପବାଚସ୍ପତିଙ୍କ ସହିତ ସଚିବାଳୟର ପ୍ରମୁଖ ସଚିବ, ସଚିବ ଆଉ ଅଲଗା ଅଧିକାରୀମାନେ ଯୋଗ ଦେଇଛନ୍। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି 3 ନମ୍ଘର ଥର ଲାଗି ସରକାର ଗଠନ କରବାର 100 ଦିନ ପୂରିଛେ। ଇ ସମୟ ଭିତରେ 15 ଲାଖ କୋଟି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଖାସକରି ଭିତ୍ତିଭୂମି, ସାମାଜିକ କଲ୍ୟାଣ, କୃଷି, ମଧ୍ୟମ ବର୍ଗ, ମହିଳା ଆଉ ଯୁଆନ ପିଢ଼ିଙ୍କୁ ଧ୍ୟାନ ଦେଇକରି ସବୁ ପ୍ରକଳ୍ପ ମୂଲ ହୋଇଛି। ସେନ୍ତା କେନ୍ଦ୍ର ସରକାର ମହିଳା ନେତୃତ୍ୱାଧୀନ ବିକାଶ କରବାର ଲାଗି ଜୋର୍ ଦେଇଛନ୍। ଖାସକରି ଗାଁ ଇଲାକା ଓ ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ସଶକ୍ତ କରବା ଦିଗେ ସରକାର ଭିନ୍ ଭିନ୍ ପଦକ୍ଷେପ ନେଇଥିବାର ସୂଚନା ମିଳିଛି। କେନ୍ସିବିଲ୍ ଦେଶର ସ୍ୱାସ୍ଥ୍ୟ ହିଁ ସମୃଦ୍ଧିର ମୂଳଦୁଆ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର 6 ବର୍ଷ ପୂରା ହେବାର ଅବସରରେ ଶ୍ରୀ ନଡ୍ଡା କହିଛନ୍ ଯେ ସୁସ୍ଥ ଜନତା ଦେଶର ବିକାଶ ଆଉ ଉତ୍ପାଦନ କ୍ଷେତ୍ରଟି ଯୋଗ ଦେବାରକେ ସକ୍ଷମ ହେସନ୍। 2008 ମସିହା ସେପ୍ଟେମ୍ବର ମାସେ ମୂଲ ହୋଇଥିବା ଏହି ଯୋଜନା ଆଜି ପୃଥିବୀର ସବୁନୁ ବଡ଼ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୋଇଛି ବୋଲି ସେ କହିଛନ୍। ସେଆଡ଼େ ସୂଚନା ଅନୁସାରେ ସରକାରଙ୍କ ତରଫ ମହିଳାମାନଙ୍କୁ 45% ଆୟୁଷ୍ମାନ କାର୍ଡ ଦିଆଯାଇଛି। ଡାକ୍ତରଖାନାଟି ଭର୍ତ୍ତି ହୋଇଥିବାର 7 କୋଟି 79 ଲକ୍ଷ ମହିଳା ରୋଗୀଙ୍କ ଭିତରୁ 3 କୋଟି 61 ଲକ୍ଷ ମହିଳା ଆୟୁଷ୍ମାନ କାର୍ଡ ବ୍ୟବହାର କରିଥିବାର ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିର ଏବା କାଲୁ ମା' ବିମଳାଙ୍କର 16 ପୂଜା ମୂଲ ହେବା। ଏହି ଅବସରରେ ଦେବୀ ଦୁର୍ଗାଙ୍କର ସହସ୍ରା କୁମ୍ଭାଭିଷେକ ଆଉ ଦେବୀ ଉତ୍ଥାପନା ନୀତି ହେବା। ଇ କ୍ରମଥି ଆବା ମାସର ନଅ ତାରିଖ ବୁଧବାର ଦିନ ମା ବିମଳାଙ୍କର ପୀଠନ ମହାସପ୍ତମୀ, ଦଶ ତାରିଖ ଗୁରୁବାର ଦିନ ମହାଅଷ୍ଟମୀ ଆଉ ଏଗାର ତାରିଖ ଶୁକ୍ରବାର ଦିନ ମହାନବମୀ ପୂଜା ହେବା। ବାର ତାରିଖ ଦିନ ମାଙ୍କର ବିଶ୍ରାମ ପୂଜା ହୋଇକରି ତେର ତାରିଖ ରବିବାର ଦିନ ଦଶହରା ପୂଜା ହେବା ବୋଲି ଜଣାପଡ଼ିଛି। ପିଆଜ ଦର କମାବାର ଲାଗି ସରକାର ରିହାତି ଦରଥି ପିଆଜ ବିକ୍ରି କରୁଛନ୍। ଏହା କିଛିଦିନ ଭିତରେ ପିଆଜ ଦାମ କମ୍ବା ବୋଲି କେନ୍ଦ୍ର ଖାଉଟି ବ୍ୟାପାର ବିଭାଗର ସଚିବ ନିଧି ଖରେ କହିଛନ୍। ଆଜି ନୂଆଦିଲ୍ଲୀର ସାମ୍ବାଦିକ ସମ୍ମିଳନୀଟି ସେ କହିଛନ୍ ଯେ ଏହି ଖରିଫ ଋତୁଟି ପିଆଜ ଚାଷ ଭଲ ହୋଇଛି, ଦରକାରୀ ପରିମାଣର ପିଆଜ ମହଜୁଦ ଅଛି, ବଜାରର ପିଆଜ ଦର ଉପରେ ସରକାର ନଜର ରଖିଛନ୍ ବୋଲି ସେ କହିଛନ୍। ସେ ଆହୁରି କହିଛନ୍ ଯେ ସରକାର ରିହାତି ଦରଥି ବଜାରର କିଲୋ ପିଛା 35 ଟଙ୍କାର ପିଆଜ ବିକୁଛନ୍। ଚଳିତ ହପ୍ତାହର ସବୁ ରାଜ୍ୟର ରାଜଧାନୀ ଆଉ ବଡ଼ ସହରମାନଙ୍କେ ରିହାତି ଦରଥି ପିଆଜ ବିକ୍ରି କରାଯିବା ବୋଲି ସେ କହିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ଭିନ୍ ଜିଲ୍ଲାର ଏଚ୍ ଯୁଗ୍ମ ଶୁଣାଣି ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ପଞ୍ଚାୟତର ସମ୍ମିଳନୀ କକ୍ଷ ନ ହୋଇଥିବାର ଯୁଗ୍ମ ଅଭିଯୋଗ ଶୁଣାଣିଟି ଜିଲ୍ଲାପାଳ ମଧୁସୂଦନ ଦାସ ଆଉ ଏସ୍ପି ଜିଆର୍ ରାଘବେନ୍ଦ୍ର 59 ଅଭିଯୋଗର ଶୁଣାଣି କରିକରି ସେମାନଙ୍କର ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ଜିଲ୍ଲାର ତିଲେମଣି ବ୍ଲକ ଡିମିରିକୁଦା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ନ ହୋଇଥିବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରଟି 72 ଅଭିଯୋଗର ଶୁଣାଣି କରାଯାଇଥିଲା। ଖାସକରି ମୋବାଇଲ ଟାୱାର, ହାତୀ ଧାନ ଖାଇବାର, ରାସ୍ତା ମରାମତି ଆଉ କେନାଲ ତି ଚେକ୍ଡ୍ୟାମ୍ ତିଆରି ଲାଗି ଦାବି କରିକରି ଅଭିଯୋଗମାନେ ଆସିଥିଲା। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଅଲଗା ଅଧିକାରୀମାନେ ଏଥି ଯୋଗ ଦେଇଥିଲେ। ସେନ୍ତା ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ଖଲିଆପାଲି ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବାର ଜନଶୁଣାଣି ଶିବିର ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନୀତି ଯୋଗ ଦେଇକରି 129 ଆପତ୍ତି ଅଭିଯୋଗ ଶୁଣିଥିଲେ। ସେଥିଭିତରୁ 62 ଅଭିଯୋଗର ସାଙ୍ଗେ ସାଙ୍ଗେ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ନ ଯୁଗ୍ମ ଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଅନ୍ୟା ଦାସ ଆର୍ ଏସ୍ପି ୟଶ ପ୍ରତାପ ଶ୍ରୀମଲ ଏଥି ଯୋଗ ଦେଇକରି 45 ଅଭିଯୋଗର ଶୁଣାଣି କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ 144 ଜଣଙ୍କୁ 21,45,400 ଟଙ୍କା ସାହସ ଟଙ୍କା ସେମାନଙ୍କର ସଞ୍ଚୟ ଖାତାକେ ଅନ୍ଲାଇନ୍ ଜରିଆ ଦିଆଯାଇଥିଲା। ରାଜ୍ୟ ସରକାରଙ୍କର 100 ଦିନ ପୂରା ହେବାର ଅବସରରେ ବୌଦ୍ଧ ଜିଲ୍ଲା କଚେରୀ ପଡ଼ିଆନ ଚାଲିଥିବାର ତିନିଦିନିଆ ବିକାଶ ମେଳା ଏଚ୍ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ମେଳା ଲାଗି ସରକାରଙ୍କର ଭିନ୍ନଭିନ୍ନ ଯୋଜନା ବାବଦେ ଲୋକମାନେ ସଚେତନ ହୋଇପାରିବେ ବୋଲି କହିଥିଲେ। ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକର ଜିଲ୍ଲା ପ୍ରଶାସନ, ପୁଲିସ ଆଉ ୟୁନିସେଫ୍ ସଂସ୍ଥା ତରଫରୁ ଦାଦନ ଉଦ୍ଧାର ଲାଗି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ଖପରାଖୋଲ ଥାନାନ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶିବାଜୀ ଗୌରବ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶ୍ରମିକମାନେ କାମ ଲାଗି ବାରବାରକେ ନାଇ ଯାଇକରି ପଞ୍ଚାୟତନ ନରେଗା ଯୋଜନା ଓ ଜଙ୍ଗଲ ବିଭାଗ ଆଉ ଉଦ୍ୟାନ କୃଷି ବିଭାଗ ହେଉଥିବାର କାମ କରବାରକେ ଆହ୍ୱାନ ଦେଇଥିଲେ। ସୁବର୍ଣ୍ଣପୁର ଟାଉନ୍ ହଲ୍ ପ୍ରେକ୍ଷାଳୟନ ସାଂସ୍କୃତିକ ଅନୁଷ୍ଠାନ ବିଗୁଲ ତରଫରୁ ନୂଆଖାଇ ଭେଟ୍ଘାଟ ହୋଇଯାଇଛି। ରାଜ୍ୟ ବିଧାନସଭାର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସୁବର୍ଣ୍ଣପୁର ମାଟିର ଲୋକସଂସ୍କୃତି, ଲୋକଗୀତ ଆଉ ନାଚ ଓଡ଼ିଶାର ସାଂସ୍କୃତିକ ଅସ୍ମିତାକେ ରୁଧିମନ୍ତ କରିଛି ବୋଲି କହିଛନ୍। ବିଗୁଲ ପରିବାରର ମୁଖ୍ୟ ସନ୍ତୋଷ ମିଶ୍ରଙ୍କ ସଂଯୋଜନାତି ହୋଇଥିବାର ଉତ୍ସବଟି ଅଭିନେତା ପ୍ରଦ୍ୟୁମ୍ନ ସାହୁ, ଯୁବନେତା ନାରାୟଣ ଲୁହା ଓ ଅରବିନ୍ଦ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ଆଘର ସଭାପତି ଆଉ ବିଶିଷ୍ଟ ନାଟ୍ୟକାର, କବି ଆଉ ଶିକ୍ଷାବିତ୍ ହରିହର ମିଶ୍ରଙ୍କ ରାଜ 84 ବୟସଟି ପରଲୋକ ହୋଇଯାଇଛି। ସ୍ୱର୍ଗତ ମିଶ୍ର 1940 ନଭେମ୍ବର 19 ତାରିଖ ଦିନ ପୁରୀର ମାର୍କେଣ୍ଡେଶ୍ୱର ସାହିନ ଜନ୍ମ ହୋଇଥିଲେ। ଅଧ୍ୟାପନା ବୃତ୍ତିଥି ଥାଇକରି ବିଲ୍ ସେ ସାହିତ୍ୟ ସର୍ଜନା ସହିତ ରେଡିଓ ନାଟକଟି ଅଭିନୟ କରିଥିଲେ। 2016 ସେ ଓଡ଼ିଶା ସାହିତ୍ୟ ଏକାଡେମୀର 31 ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ନାଗପୁରନ ଏବାର 1 ମୂଲ ହେବାରକେ ଥିବାର ବିସିସିଆଇ ମହିଳା 19 କମ୍ T20 କ୍ରିକେଟ୍ଥି ମଣିପୁର ବିପକ୍ଷ ଓଡ଼ିଶା ତାର ଅଭିଯାନ ଆରମ୍ଭ କରବା। ଏଥିଲାଗି ଓସିଏ ତରଫରୁ 15 ଦଲ ଘୋଷଣା କରାଯାଇଛି। ଦଲଟି ପୂଜା ଯାଦବଙ୍କୁ ଅଧିନାୟିକା ନିଯୁକ୍ତ କରାଯାଇଛି। ଅକ୍ଟୋବର 2 ତାରିଖ ଦିନ ଓଡ଼ିଶା ଦଲ ହରିୟାନାକେ, 4 ଦିନ ମହାରାଷ୍ଟ୍ର, 6 ଦିନ ଆସାମ ଆଉ 8 ଦିନ ଦିଲ୍ଲୀକେ ଭେଟବା। ବଙ୍ଗୋପସାଗରର ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏତାର ପ୍ରଭାବଟି ଆଜି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆବାକାଲ କଳାହାଣ୍ଡି ସହିତ ରାଜ୍ୟର 19 ଜିଲ୍ଲାର 7-11 ସେଣ୍ଟିମିଟର ତକ ବର୍ଷା ହେବା। ଏତାର ସହିତ କେତେ ଜାଗାନ ଧୋକା ଗଡ୍ଡି ଭିଲ୍ ହୋଇପାରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ଲୋକମାନଙ୍କର ଭିନ୍ ଭିନ୍ ଅଭିଯୋଗର କଲେ ଶୁଣାଣି। ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକର ଦୁଇଦିନିଆ ସମ୍ମିଳନୀ ହେଲା ମୂଲ। ଯୋଗଦେଲେ ଓଡ଼ିଶାର ବିଧାନସଭାର ବାଚସ୍କତି ସୁରମା ପାଢ଼ୀ। ଏବା କେତେଦିନ ଭିତରେ ପିଆଜର ଦାମ କମ୍ବା କହିଲେ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗର ସଚିବ। ଆଉ ଏବେ 24 ଘଣ୍ଟା ଭିତରେ କଲାହାଣ୍ଡି ସହିତ 19 ଜିଲ୍ଲାର ଜବର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା।